ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଛାତ୍ରଛାତ୍ରୀମାନେ ନିଜେ ଚାକିରି କରିବା ଅପେକ୍ଷା ଅନ୍ୟମାନଙ୍କୁ ଚାକିରି ଦେବା ପାଇଁ ପ୍ରୟାସ କରିବା ଆବଶ୍ୟକ, ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ କହିଲେ ରାଷ୍ଟ୍ରପତି। ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପରିବାରବର୍ଗଙ୍କ ପାଇଁ 20 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଆଉ କିଛି ସମୟ ମଧ୍ୟରେ ପୃଥିବୀ ପୃଷ୍ଠରେ ପହଞ୍ଚିବେ ଭାରତର ଶୁଭାଂଶୁ ଶୁକ୍ଳାଙ୍କ ସମେତ ଅନ୍ୟ ମହାକାଶଚାରୀ ଏବଂ କୌଶଳ ଭାରତ ଅଭିଯାନକୁ ଆଜି ପୂରିଲା 10 ବର୍ଷ। ଛାତ୍ରଛାତ୍ରୀମାନେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ଚାକିରି ଦେଇ ରୋଜଗାରକ୍ଷମ କରିବା ଦିଗରେ ପ୍ରୟାସ କରିବା ଆବଶ୍ୟକ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ତ୍ରୟୋଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଉଦ୍ୟୋଗୀ ଲୋକଙ୍କ ପାଖରେ ସଫଳତା ଆସିଥାଏ।
କୁହାଯାଏ ଯେ ମର୍ଣ୍ଣିଂ ସଜ୍ ଦି ଡେଜ୍। ସମାଜର ସଫଳତାର ଅର୍ଥ କ'ଣ? ଚାକିରି ବାକିରି ପାଇବାରେ କ'ଣ ଜୀବନ ସଫଳ ହୋଇଯିବ? ଆର୍ଥିକ ଉନ୍ନତି କଲେ କ'ଣ ଜୀବନ ସଫଳ ହୋଇଯିବ? ତୁମେ ପ୍ରଫେସର ହୁଅ, ଅଫିସର ବା ବୈଜ୍ଞାନିକ ହୁଅ, ଏହା ଭଲ କଥା। ସ୍ୱାବଲମ୍ବୀ ହେବା ସହିତ ଜୀବନରେ ଆଗକୁ ବଢ଼ିବା, ଚାକିରି କରିବା ଅପେକ୍ଷା ଚାକିରି ଦେବା ଆହୁରି ବଡ଼ କଥା। ଜବ୍ ସ୍ୱୀକାର ନାହିଁ, ଜବ୍ ପ୍ରୋଭାଇଡର ବାନ।
ରାଷ୍ଟ୍ରପତି କହିଛନ୍ତି, ଆଜି ନୂତନ ପ୍ରଯୁକ୍ତି ବିଦ୍ୟା ଯୁଗରେ କୃତ୍ରିମ ବୁଦ୍ଧିମତା, ମେସିନ୍ ଲର୍ଣ୍ଣିଂ ଆଦି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏହା ଚିନ୍ତା, ଚେତନା ଓ କାର୍ଯ୍ୟଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିଛି। ତେବେ ନୂତନ ଜ୍ଞାନକୌଶଳର ସଦ୍ବ୍ୟବହାର ହେବା ମଧ୍ୟ ଜରୁରୀ ହୋଇପଡ଼ିଛି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, 2047 ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଅଗ୍ରସର ହେଉଛି। ଏଥିରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭାରତକୁ ବିଶ୍ୱଗୁରୁ ହେବା ପାଇଁ କେବଳ ଯେ ଭିତ୍ତିଭୂମି, ବିଜ୍ଞାନ, ଅର୍ଥନୀତି, କଳା, ସଂସ୍କୃତି ଆଦିର ବିକାଶ ହେବା ଆବଶ୍ୟକ ତାହା ନୁହେଁ, ବରଂ ମାନବ ସମ୍ବଳର ବିକାଶ ଅର୍ଥାତ୍ ଅନ୍ତର୍ନିହିତ ସମ୍ବଳର ବିକାଶ ହେବା ମଧ୍ୟ ଜରୁରୀ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି।
ଶିକ୍ଷା ଦୀକ୍ଷା ଶେଷରେ ଗୁରୁମାନେ ବିଦ୍ୟାର୍ଥୀମାନଙ୍କୁ ଉପଦେଶ ଦେଉଥିଲେ, କହୁଥିଲେ ସତ୍ୟ ପ୍ରତି ନିଷ୍ଠା ରଖ, କର୍ତ୍ତବ୍ୟ ପାଳନ କର। ସେମାନଙ୍କ ଉପଦେଶର ମର୍ମ ଥିଲା ବିଦ୍ୟାର୍ଥୀମାନେ ଶିକ୍ଷା ସମାପ୍ତି କରି ଜୀବନରେ ନିଜେ ବଢ଼ନ୍ତୁ, ତା ସହିତ ସମାଜକୁ ଗଢ଼ନ୍ତୁ, ଦେଶ ଦେଶର ସେବା କରନ୍ତୁ। ତୁମେ ଏହି ଭାରତୀୟ ମୂଲ୍ୟବୋଧକୁ ଜୀବନର ଦୀକ୍ଷା ଭାବରେ ଗ୍ରହଣ କରିବ ବୋଲି ମୁଁ ଆଶା କରୁଛି। ଆଜିଠୁ ଆମେ ଆରମ୍ଭ କରିବା। ଏ ତ ଆରମ୍ଭ ତ ବହୁତ ଦିନରୁ କରିବାର ଥିଲା, ଆଜିଠୁ ସଂକଳ୍ପ ନେବା। ଜୀବନଯାତ୍ରା ଖାଲି ଖାଦ୍ୟ, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ସୀମିତ ନ ରହିଯାଉ, ମାନବିକତାର ବିକାଶ ମଧ୍ୟ ହେଉ, ଯେଉଁଟା ମନୁଷ୍ୟ ପାଇଁ ପ୍ରଯୁଜ୍ୟ।
ସମାବର୍ତ୍ତନ ଉତ୍ସବରେ 4 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିବା ବେଳେ 329 ଜଣ କୃତି ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଏହାପରେ ରାଷ୍ଟ୍ରପତି ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର 3ଟି ଅଟ୍ଟାଳିକାର ପୁନର୍ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଅପରାହ୍ନରେ ରାଷ୍ଟ୍ରପତି ଆଦିକବି ସାରଳା ଦାସଙ୍କ ଜନ୍ମବାର୍ଷିକୀ ସମାରୋହରେ ଯୋଗଦେବା ସହ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ କଳିଙ୍ଗ ରତ୍ନ ସମ୍ମାନ ପ୍ରଦାନ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ସନ୍ଧ୍ୟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଏବଂ ଅକ୍ସିଓମ୍-4 ମିଶନର ଅନ୍ୟ 3 ଜଣ କ୍ରୁ ସଦସ୍ୟ ଆଉ କିଛି ସମୟ ମଧ୍ୟରେ ମହାକାଶରୁ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବେ। ଗତକାଲି ସଫଳତାର ସହ ଅନ୍ଡକିଂ ପ୍ରକ୍ରିୟା ଶେଷ ହେବା ପରେ ସ୍ପେସ୍ କ୍ରାଫ୍ଟ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଅଲଗା ହୋଇଥିଲା। ଶୁଭାଂଶୁ ଶୁକ୍ଳାଙ୍କ ସମେତ ଅନ୍ୟ ମହାକାଶଚାରୀ ଭାରତୀୟ ସମୟ ଅପରାହ୍ନ 3ଟାରେ ଭୂପୃଷ୍ଠରେ ପହଞ୍ଚିବେ ବୋଲି ଜଣାପଡ଼ିଛି। ଅବତରଣ ପରେ ସମସ୍ତ ମହାକାଶଚାରୀଙ୍କୁ 7ଦିନିଆ ପୁନର୍ବାସ ବ୍ୟବସ୍ଥାରେ ରଖାଯିବ। ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସହିତ ଖାପ ଖୁଆଇବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀ ଶୁକ୍ଳା ଅନ୍ୟ 3ଜଣ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରଠାରେ 14 ଦିନ ଧରି ଅବସ୍ଥାନ କରି ବିଭିନ୍ନ ଗବେଷଣାତ୍ମକ କାର୍ଯ୍ୟରେ ସାମିଲ ଥିଲେ। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିବାରେ ଶ୍ରୀ ଶୁକ୍ଳା ପ୍ରଥମ ଭାରତୀୟ ହୋଇଥିବା ବେଳେ ୱିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କ ପରେ ଭାରତର ସେ ଦ୍ୱିତୀୟ ମହାକାଶଚାରୀ ହୋଇଛନ୍ତି।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ପରିବାରବର୍ଗଙ୍କ ପାଇଁ 20 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଏହି ଘଟଣାରେ ଜଡ଼ିତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତକାଲି ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଛାତ୍ରୀଙ୍କ ମୃତଦେହକୁ ଶବବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଆଜି ନିଜ ଗ୍ରାମ ପଳାସିଆରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଜ୍ୟରେ 20,58,000 ରାସନ କାର୍ଡଧାରୀ ଇ-କେୱାଇସି କରିନଥିବାରୁ ସେମାନଙ୍କର ରାସନ ସାମଗ୍ରୀ ବନ୍ଦ କରାଯାଇଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଇ-କେୱାଇସି କରିବା ପରେ ସେମାନଙ୍କୁ ରାସନ ସାମଗ୍ରୀ ମିଳିବ। ଏଥିପାଇଁ ସରକାର 3 ମାସ ସମୟ ଧାର୍ଯ୍ୟ କରିଛନ୍ତି। ନେଟୱର୍କ ସମସ୍ୟା ଥିବା ଜିଲ୍ଲାଗୁଡ଼ିକରେ ନେଟୱର୍କ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯାଇଛି। 5 ବର୍ଷରୁ ଅଧିକ ବୟସର ପିଲାମାନେ ରାସନ କାର୍ଡରେ ସାମିଲ ହେବେ ବୋଲି ମନ୍ତ୍ରୀ କହିଛନ୍ତି। କୌଶଳ ଭାରତ ବା ସ୍କିଲ୍ ଇଣ୍ଡିଆ ଅଭିଯାନକୁ ଆଜି 10 ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2015 ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ଯୁବପିଢ଼ିଙ୍କୁ ଶିଳ୍ପ ସମ୍ପନ୍ନ କରାଇବା ସହ ସେମାନଙ୍କୁ ଦକ୍ଷତା ବିକାଶର ପ୍ରଶିକ୍ଷଣ ପ୍ରଦାନ କରି ନିଯୁକ୍ତି ଦେବା ଏବଂ ସମାବେଶୀ ଜୀବନଶୈଳୀ ଗଠନ ଦିଗରେ ପ୍ରେରଣା ଯୋଗାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମାଧ୍ୟମରେ ଦେଶ ଏକ ବିଶ୍ୱସ୍ତରୀୟ ଦକ୍ଷତା ବିକାଶର ପେଣ୍ଠସ୍ଥଳୀ ପାଲଟିଛି। କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରାଳୟ ଏହି ଯୋଜନା ମାଧ୍ୟମରେ 6 କୋଟିରୁ ଉର୍ଦ୍ଧ୍ୱ ଯୁବକଙ୍କୁ ସଶକ୍ତ କରିଛି। 2015 ବର୍ତ୍ତମାନ ପର୍ଯ୍ୟନ୍ତ 38 କ୍ଷେତ୍ରରେ 1,60,00,000 ଯୁବକ ଯୁବତୀଙ୍କର ଦକ୍ଷତା ବିକାଶ କରାଯାଇଛି। ସେଥିମଧ୍ୟରୁ 45% ମହିଳା ଦକ୍ଷତା ବିକାଶ ପ୍ରଶିକ୍ଷଣ ନେଇଛନ୍ତି। ଏଥିରେ ଯୁବପିଢ଼ିଙ୍କୁ ସ୍ୱାସ୍ଥ୍ୟସେବା, ଆଇଟି, ଇଲେକ୍ଟ୍ରୋନିକ୍ସ, କଳା ଏବଂ ହସ୍ତଶିଳ୍ପ ଆଦିର ପ୍ରଶିକ୍ଷଣ ଦିଆଯାଇଛି। ଜାତିସଂଘର ସାଧାରଣ ସଭାରେ 2014 ଆଜିର ଦିନକୁ ବିଶ୍ୱ ଯୁବ କୌଶଳ ଦିବସ ଭାବେ ପାଳନ କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା। ଚଳିତ ବର୍ଷ କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ୍ କୌଶଳ ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରିବାର ବାର୍ତ୍ତା ନେଇ ଏହି ଦିବସ ପାଳନ କରାଯାଉଛି। କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଜୟନ୍ତ ଚୌଧୁରୀ କହିଛନ୍ତି, ସ୍କିଲ୍ ଇଣ୍ଡିଆ ଯୋଜନା ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରିବାର ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ଅଭିଯାନ ଅନେକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ମହିଳା ଏବଂ ପଛୁଆବର୍ଗଙ୍କ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ସତରେ ବର୍ତ୍ତମାନର ଯୁଗରେ ଦକ୍ଷତା ବିକାଶ ଯୁବକଙ୍କ ସଶକ୍ତିକରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଆଶାର ନୂତନ କିରଣ ସାଜିଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।
କେନ୍ଦ୍ର ସରକାରଙ୍କ କୌଶଳ ତାଲିମ ବିଭାଗ ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଣୀତାଲଠାରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ ହୋଇଛି। ଯୁବକ ଯୁବତୀମାନେ ଆତ୍ମନିର୍ଭରଶୀଳ ହେବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇ ରୋଜଗାରକ୍ଷମ ହେବାକୁ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଚାଷୀମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଦ୍ୱିଗୁଣିତ କରିବା ଉଦ୍ଦେଶ୍ୟରେ ବଲାଙ୍ଗୀର ଜିଲ୍ଲାର 15 କୃଷି ଉତ୍ପାଦକ କମ୍ପାନୀର 3-ଦିନିଆ ଆବାସିକ କ୍ଷମତା ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର 50 ଜଣ ପ୍ରତିଭାଗୀ ଅଂଶଗ୍ରହଣ କରିଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରାଞ୍ଚଳରେ ବିଭିନ୍ନ ନବନିର୍ମିତ ପ୍ରକଳ୍ପକୁ କଟକ ସାଂସଦ ଭର୍ତ୍ତୃହରି ମହତାବ ଏବଂ ଖଣ୍ଡପଡ଼ା ବିଧାୟକ ଗତକାଲି ଉଦ୍ଘାଟନ କରିଛନ୍ତି। ସହରାଞ୍ଚଳର 1 ନମ୍ବର ୱାର୍ଡରେ ନିର୍ମିତ ଆଦର୍ଶ ଶ୍ମଶାନଘାଟ, ବାବା ବାଲୁଙ୍କେଶ୍ୱର ପୀଠରୁ କୁନ୍ଦୁରା ସାହି ପର୍ଯ୍ୟନ୍ତ ନବନିର୍ମିତ ରାସ୍ତା ଏବଂ ଶାନ୍ତିଧାମ ହନୁମାନ ପୀଠରେ ନିର୍ମିତ ଶୌଚାଳୟ ଉଦ୍ଘାଟିତ ହୋଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ପୁଲିସ୍ ପକ୍ଷରୁ ଜିଲ୍ଲାରେ ଅପରାଧିକ କାର୍ଯ୍ୟକଳାପ ରୋକିବା ଏବଂ ପେଟ୍ରୋଲିଂ ସୁବ୍ୟବସ୍ଥିତ କରିବା ପାଇଁ ବାଇକ୍ ପେଟ୍ରୋଲିଂ ଆରମ୍ଭ ହୋଇଛି। ଦକ୍ଷିଣାଞ୍ଚଳ ଆଇଜି ନିତ ଶେଖର 15 ନୂତନ ପେଟ୍ରୋଲିଂ ବାଇକ୍ର ଶୁଭାରମ୍ଭ କରିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବା ପରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ଝାଡ଼ଖଣ୍ଡ ଏବଂ ଦକ୍ଷିଣ ବିହାର ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବରଗଡ଼, ସମ୍ଭଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ମଧ୍ୟାହ୍ନ 12 ସୁଦ୍ଧା 607.62 ଫୁଟ ରହିଥିଲା। ବର୍ତ୍ତମାନ ଜଳଭଣ୍ଡାରର 2 ସ୍ଲୁଇସ୍ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଛାତ୍ରଛାତ୍ରୀମାନେ ନିଜେ ଚାକିରି କରିବା ଅପେକ୍ଷା ଅନ୍ୟମାନଙ୍କୁ ଚାକିରି ଦେବା ପାଇଁ ପ୍ରୟାସ କରିବା ଆବଶ୍ୟକ, ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ କହିଲେ ରାଷ୍ଟ୍ରପତି। ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପରିବାରବର୍ଗଙ୍କ ପାଇଁ 20 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଆଉ କିଛି ସମୟ ମଧ୍ୟରେ ପୃଥିବୀ ପୃଷ୍ଠରେ ପହଞ୍ଚିବେ ଭାରତର ଶୁଭ୍ରାଂଶୁ ଶୁକ୍ଳାଙ୍କ ସମେତ ଅନ୍ୟ ମହାକାଶଚାରୀ ଏବଂ କୌଶଳ ଭାରତ ଅଭିଯାନକୁ ଆଜି ପୂରିଲା 10 ବର୍ଷ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।